ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ଭାରତ ଗୌରବ ଦାସ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ନୂଆଦିଲ୍ଲୀନ କେନ୍ଦ୍ରୀୟ ସୂଚନା ଆୟୋଗର ମୁଖ୍ୟ ସୂଚନା ଆୟୁକ୍ତ ଭାବେ ଆଘର ଭାରତୀୟ ପ୍ରଶାସନିକ ସେବାର ଅଧିକାରୀ ରାଜକୁମାର ଗୋଏଲଙ୍କୁ ଆଇଜ ପଦ ଆଉ ଗୋପନୀୟତାର ଶପଥପାଠ କରାବେ। ତାଙ୍କର ସହିତ ସୂଚନା ଆୟୁକ୍ତ ଭାବେ ଆଉ 8 ଜଣ ବିଲ୍ ଶପଥ ନେବେ। ଇନ ଜଣେ ଦିଆଯାଇପାରେ ଯେ ଆଘର ମୁଖ୍ୟ ସୂଚନା ଆୟୁକ୍ତ ହୀରାଲାଲ ସମାରିଆଙ୍କର କାର୍ଯ୍ୟକାଳ ଗଲା ସେପ୍ଟେମ୍ବର 13 ତାରିଖ ଦିନ ସରିଥିଲା। ଏତା ଋତୁରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା 3 ଜଣିଆ କମିଟି ଶ୍ରୀ ଗୋଏଲଙ୍କ ନାଁ ସୁପାରିଶ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମର 9 ନମ୍ବର ସଂସ୍କରଣ ଆଇବା ଜାନୁଆରୀ ମାସେ ହେବା। ଇତାର ଜରିଏ ଛାତ୍ରଛାତ୍ରୀମାନେ ପରୀକ୍ଷା ଆଘନୁ ତାଙ୍କର ମାନସିକ ଚାପ ଆଉ ଡର ବାବଦେ ପ୍ରଧାନମନ୍ତ୍ରୀଙ୍କ ସାଙ୍ଗେ ସିଧାସଳଖ ବିଚାର ବିନିମୟ କରିବେ। ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଲାଗି ଡିସେମ୍ବର 1 ଆଇବା ଜାନୁଆରୀ 11 ତାରିଖ ତକ୍ ମାଇ ଗଭ୍ ପୋର୍ଟାଲ୍ଥି ଅନ୍ଲାଇନ୍ ଏମ୍ସିକ୍ୟୁ ଆଧାରିତ ପ୍ରତିଯୋଗିତାର ଆୟୋଜନ କରାଯାଉଛେ। ଏଥି 6-12 ଶ୍ରେଣୀ ତକ୍ ଛାତ୍ରଛାତ୍ରୀ ଶିକ୍ଷକ ଆଉ ଅଭିଭାବକମାନେ ଭାଗ ନେଇପାରିବେ। ଓଡ଼ିଶା ଶିକ୍ଷକ ଯୋଗ୍ୟତା ପରୀକ୍ଷା ଓଟିଇଟି ଆଇବା 17 ତାରିଖ ବୁଧବାର ଦିନ ହେବା। 2 ଖେପେ ହେବାରକେ ଥିବା ଏହି ପରୀକ୍ଷାର ପହିଲା ପେପର ସକାଳ 9 ବଜେନୁ 11:30 ବଜେ ତକ୍ ଆଉ 2 ନମ୍ବର ପେପରର ପରୀକ୍ଷା ଉପରବେଲା 2 ବଜେନୁ 4:30 ବଜେ ତକ୍ ହେବା। ରାଜ୍ୟର 452 କେନ୍ଦ୍ରନ ଇ ପରୀକ୍ଷା ହେବା ବୋଲି ମାଧ୍ୟମିକ ଶିକ୍ଷା ପରିଷଦ ତରଫ ବଛାଯାଇଛି। ଆଇବା କାଲି ତକ୍ ରାଜ୍ୟର ସବୁ ପରୀକ୍ଷା କେନ୍ଦ୍ରଥି ପ୍ରଶ୍ନପତ୍ର ପହଞ୍ଚିଥିବା ବୋଲି ବୋର୍ଡ ସଭାପତି ଶ୍ରୀକାନ୍ତ ରାୟ କହିଛନ୍। ଏ ବଛର 2 ପେପରଥି ମୋଟ 1,60,379 ଜଣ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। କେନ୍ଦ୍ର ଜଳଶକ୍ତି ମନ୍ତ୍ରୀ ସିଆର୍ ପାଟିଲ ଜଳଶକ୍ତି ହାକାଥନ 2025ର ଶୁଭାରମ୍ଭ କରିକରି ଏତାକେ ଦେଶ ଲାଗି ଗୋଟିଏ ସୁରକ୍ଷିତ ଆଉ ପ୍ରଯୁକ୍ତିଭିତ୍ତିକ ଜଲ ଭବିଷ୍ୟତ ଗଠନର ଜାତୀୟ ଆନ୍ଦୋଳନ ବୋଲି କହିଛନ୍। ଏହି ହାକାଥନ୍ ପାଏନ୍ କ୍ଷେତ୍ରଟି ଉଦ୍ଭାଦନକେ ତହଙ୍କେଇକରି ନାଗରିକ ଗବେଷକ ଷ୍ଟାର୍ଟଅପ୍ ଆଉ ଶିଳ୍ପକେ ଯୋଡ଼ବା। ରୁର୍କି ନଥିବା ଜାତୀୟ ଜଳବିଜ୍ଞାନ ସଂସ୍ଥାନକେ ପ୍ରକଳ୍ପ କାର୍ଯ୍ୟକାରୀ ସଂସ୍ଥା ଭାବେ ନିଯୁକ୍ତ କରାଯାଇଛି। ଭାଗ ନେବାରକେ ଚାହୁଁଥିବା ଲୋକେ ଭାରତ ୱିନ୍ ପୋର୍ଟାଲ ଜରିଏ 50 ଶବ୍ଦଥି ନିଜର ଉଦ୍ଭାବନମୂଳକ ପ୍ରସ୍ତାବ ଆଇବା ଜାନୁଆରୀ 14 ତାରିଖ ଭିତରେ ଦାଖଲ କରିପାରିବେ। ଜାତୀୟ ସୂଚନା ବିଜ୍ଞାନ କେନ୍ଦ୍ର ଏନ୍ଆଇସି ଓଡ଼ିଶା ରପ୍ତାନୀ ପ୍ରୋତ୍ସାହନ ଆଉ ଅନ୍ଲାଇନ୍ ମାର୍କେଟିଂ ସେବା ନିର୍ଦ୍ଦେଶାଳୟ DEPNOS ପ୍ରକଳ୍ପ ଲାଗି ଡିଜିଟାଲ ଶାସନ କ୍ଷେତ୍ରଟି ଭଲ କାମ କରିଥିବାରୁ ପୁରସ୍କାର ପାଇଛି। ଏହି ପ୍ରକଳ୍ପ ଏମ୍ଏସ୍ସି ବିଭାଗ ଅଧୀନରେ ଥିବା ରପ୍ତାନୀ ପ୍ରୋତ୍ସାହନ ଆଉ ବିପଣନ ନିର୍ଦ୍ଦେଶାଳୟର ସେବାକେ ଡିଜିଟାଲ କରିକରି ଏମ୍ଏସ୍ଏମ୍ଇମାନଙ୍କୁ ସହଜ ସ୍ୱଚ୍ଛ ଆଉ ଜଲ୍ଦି ସେବା ଯୋଗାଇ ଦେଉଛେ। 19 ନମ୍ବର ଡିଜିଟାଲ ଟ୍ରାନ୍ସଫରମେସନ କନ୍କ୍ଲେଭ୍ଟି ଏନ୍ଆଇସି ଓଡ଼ିଶାକେ ଏହି ପୁରସ୍କାର ଦିଆଯାଇଛି। ସମ୍ବଲପୁର ସହର ଉନ୍ନତ ପରିବହନ ବ୍ୟବସ୍ଥା ଯୋଗାଇ ଦେବା ଲାଗି ଆଇବା ହପ୍ତେ ଭିତରେ ଇଭି ବସ୍ ଚଳାଚଳ କରିବା। ଏଥିଲାଗି 10 ସମ୍ଭାବ୍ୟ ରୁଟ୍ ପ୍ରସ୍ତୁତ ହୋଇସାରିଛି। ପାଖାପାଖି 3 ମାସ ହେଲା ସମ୍ବଲପୁର ମହାନଗର ନିଗମକୁ ଏଥିଲାଗି 25 ବସ୍ ଆସିଛି। ଇନ ଜଣାଇ ଦିଆଯାଇପାରେ ଯେ ଗଲା 2014 ଜାନୁଆରୀ ମାସେ ସମ୍ବଲପୁରରେ ପହିଲା କରି ସିଟି ବସ୍ ସେବା ମୂଲ ହୋଇଥିଲା। ନୂଆପଡ଼ା ଜିଲ୍ଲା କୋମନା ବ୍ଲକ ପରିଚ୍ଛନ୍ନ ବ୍ଲକସ୍ତରୀୟ ମତ୍ସ୍ୟ ଆଉ ପ୍ରାଣୀ ସମ୍ପଦ ମେଳା 2025 ହୋଇଛି। ନୂଆପଡ଼ା ବିଧାୟକ ଜୟ ଢୁଲକିଆ ମେଳାକେ ଉଦ୍ଘାଟନ କରିବା ସହିତ ସମନ୍ୱିତ କୃଷି ଅଣଧାନ ଚାଷ ଉପରେ ଜୋର ଦେବାରକେ ଆହ୍ୱାନ ଦେଇଛନ୍। କୁଚିଣ୍ଡା ଏଫ୍ସି କ୍ଲବ ତରଫୁ ମେଗା ମାରାଥନ ସ୍ଥାନୀୟ ମୁକୁନ୍ଦ ଖେଲପଡ଼ିଆନ ମୂଲ ହୋଇଛି। 10 କିଲୋମିଟରର ଏହି ମାରାଥନ୍କେ ସ୍ଥାନୀୟ ବିଧାୟକ ଆଉ ପଞ୍ଚାୟତିରାଜ ମନ୍ତ୍ରୀ ରବିନାରାୟଣ ନାୟକ ଶୁଭାରମ୍ଭ କରିଥିଲେ। ଏହି ଅବସରରେ ପୁରସ୍କାର ବିତରଣୀ ଉତ୍ସବଟି ମନ୍ତ୍ରୀ ଶ୍ରୀ ନାୟକ ଖେଳାଳିମାନଙ୍କୁ ପୁରସ୍କୃତ କରିଥିଲେ। ରାଜ୍ୟ ସରକାରଙ୍କ ପର୍ଯ୍ୟଟନ ବିଭାଗ ତରଫୁ ବରିଷ୍ଠ ନାଗରିକ ତୀର୍ଥଯାତ୍ରା ଯୋଜନାଥି ଗଲାକାଲି କଳାହାଣ୍ଡି ଜିଲ୍ଲାନୁ 5 ସ୍ୱତନ୍ତ୍ର ବସ୍ତି 187 ଜଣ ବରିଷ୍ଠ ନାଗରିକ ରାମେଶ୍ୱରମ୍ ଆଉ ମଦୁରାଇକେ ଯାତ୍ରା କରିଛନ୍। ଆଜି ରାୟଗଡ଼ାନୁ ସେମାନେ ତାମିଲନାଡୁ ରାମେଶ୍ୱରମ୍ ଆଉ ମଦୁରାଇକେ ଯାଇକରି ଆଇବା 21 ତାରିଖ ଦିନ ଫେରିବେ। ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫୁ ହୋଇଥିବା ଏହି କାର୍ଯ୍ୟକ୍ରମଟି ଅତିରିକ୍ତ ଜିଲ୍ଲାପାଳ ତନ୍ମୟ କୁମାର ଦରୱାନ ମୁଖ୍ୟ ଅତିଥି ଭାବେ ଯୋଗ ଦେଇକରି ଯାତ୍ରାର ଶୁଭାରମ୍ଭ କରିଥିଲେ। କଟକ ଜବାହରଲାଲ ନେହେରୁ ଇଣ୍ଡୋ ଷ୍ଟାଡିୟମ୍ଠାରେ ଚାଲିଥିବା ଅନ୍ତର୍ଜାତୀୟ ବ୍ୟାଡମିଣ୍ଟନ ପ୍ରତିଯୋଗିତା ଓଡ଼ିଶା ମାଷ୍ଟର୍ସ 2025 ଉଦ୍ଯାପିତ ହୋଇଛି। ଗଲା 9 ତାରିଖରୁ ମୂଲ ହୋଇଥିବା ଏହି ପ୍ରତିଯୋଗିତାର ସବୁ ବର୍ଗର ଫାଇନାଲ୍ ମ୍ୟାଚ୍ ଗଲାକାଲି ଖେଳାଯାଇଥିଲା। ପୁରୁଷ ଫାଇନାଲ୍ ଖେଳିଥିବା ଭାରତର କିରଣ ଜର୍ଜ ଇଣ୍ଡୋନେସିଆର ଖେଳାଳି ମହମ୍ମଦ ୟୁସୁଫ୍ ମୋହରିକରି ଚାମ୍ପିୟନ୍ ହୋଇଛନ୍। ସେନ୍ତା ମହିଳା ଫାଇନାଲ୍ଥି ଟପ୍ ସିଡ୍ ଭାରତୀୟ ଖେଳାଳି ଉନ୍ନତି ହୁଡ଼ା ଇଶାରାଣୀ ବରୁଆଙ୍କୁ ହରାଇକରି ଚାମ୍ପିୟନ୍ ହୋଇଛନ୍। ଉତ୍ତର ପଶ୍ଚିମ ଦିଗକୁ ରାଜ୍ୟକେ ଶୁଖା ଥଣ୍ଡା ପବନ ଆସୁଥିବାରୁ ଜବର ଶୀତ ହେଉଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ଆଇବା 6-7 ଦିନ ତକ୍ ପାଗଥି ବିଶେଷ ପରିବର୍ତ୍ତନ ନାହିଁ ହୁଏ। ରାଜ୍ୟର 8 ସହର ତାପମାତ୍ରା 10 ଡିଗ୍ରୀରୁ କମ୍ ରହିଛେ। ଆଇବା 24 ଘଣ୍ଟା ଭିତରେ କଳାହାଣ୍ଡି ସୁନ୍ଦରଗଡ଼ କନ୍ଧମାଳ ଆର୍ କୋରାପୁଟର ଗୋଟେ ଯୋଡ଼େ ଜାଗାନ କମ୍ନୁ ମଧ୍ୟମ ଧରଣର କୁହୁଡ଼ି ହେବା ବୋଲି ପାଣିପାଗ କେନ୍ଦ୍ର ତରଫୁ ସୂଚନା ଦିଆଯାଇଛି। ଏଥିନେଇ ଆଞ୍ଚଳିକ ଖବର ନ ଶେଷ ହେଲା। ଆରବେଲର ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।